ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାର ପହିଲା କ୍ଷେପ୍ତି 25 ଜଣ ବରପୁତ୍ରଙ୍କୁ ସାମିଲ କରାଯାଇଛି। ଏଥିରେ ଭିତରେ ସମ୍ବଲପୁର ଜିଲ୍ଲାର ବୀର ସୁରେନ୍ଦ୍ର ସାଏ, ବରଗଡ଼ ଜିଲ୍ଲାର ଗଙ୍ଗାଧର ମେହେର ଆର୍ ଶହୀଦ ମାଧୋ ସିଂ, କଳାହାଣ୍ଡି ଜିଲ୍ଲାର ଶହୀଦ ରେଣ୍ଡୋ ମାଝୀଙ୍କ ନାଁ ଠାନ୍ ପାଇଛି। ବରପୁତ୍ରମାନଙ୍କର ଗାଁର ବିକାଶ ଲାଗି ସର୍ବାଧିକ 15 କୋଟି ଟଙ୍କା ଲେଖା ଖର୍ଚ୍ଚ କରାଯିବା। ବରପୁତ୍ରମାନଙ୍କର ଗାଁର ତାର ଆଖପାଖର ଇଲାକାନୁ 2-3 ଏକର ଜମିନ ଚିହ୍ନଟ କରିକିରି ସଂସ୍କୃତି ବିଭାଗକେ ଖୁବ୍ ଜଲ୍ଦି ଜଣାବାର ଲାଗି ଜିଲ୍ଲାପାଳମାନଙ୍କୁ ଓଡ଼ିଆ ଭାଷା ସାହିତ୍ୟ ଆର୍ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ନିର୍ଦ୍ଦେଶ ଦେଇଛନ୍। ଗଲାକାଲି ଭୁବନେଶ୍ୱରନୁ ଯୋଜନାର କାର୍ଯ୍ୟକାରିତା ଲାଗି ତିଆରି ହୋଇଥିବା ରାଜ୍ୟସ୍ତରୀୟ ପ୍ରକଳ୍ପ ପରିଚାଳନା କମିଟିର ପହିଲା ବୈଠକଟି ଅଧ୍ୟକ୍ଷତା କରିକରି ମନ୍ତ୍ରୀ ଶ୍ରୀ ସୁରଜ ବରପୁତ୍ର ଆଦର୍ଶ ଆର୍ ମୂଲ୍ୟବୋଧର ପ୍ରଚାର ପ୍ରସାର ଦିଗେ ଏହି ଯୋଜନା ବଡ଼ ଭୂମିକା ନେବା ବୋଲିକରି କହିଛନ୍। 2026-27 ଆର୍ଥିକ ବଜେଟ୍ରେ ଶିଳ୍ପ ବିଭାଗକେ ମଞ୍ଜୁର କରାଯାଇଥିବାର ବଜେଟ୍ ବିକଶିତ ଓଡ଼ିଶା 2036 ପରିକଳ୍ପନାକେ ବରକସ କରବାର ଦିଗେ ବଡ଼ ଭୂମିକା ନେବା ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍। ଏ ବଜେଟ୍ରେ ବିଭାଗ ଲାଗି 1,517,49,92,000 ଟଙ୍କାର ବଜେଟ୍ ଆକଳନ ଉପସ୍ଥାପନ କରାଯାଇଛି। ଏ ଅର୍ଥ ରାଜ୍ୟ ଶିଳ୍ପର ବିକାଶକେ ତୁର୍ତ୍ତି କରବା, ପୁଞ୍ଜିନିବେଶ ବଢ଼ାବାର ସହିତ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରବା ବୋଲି ଗଲାକାଲି ସାମ୍ବାଦିକମାନଙ୍କୁ ବିଭାଗର ବଜେଟ୍ ବାବଦେ ସୂଚନା ଦେଇକରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍। ଏ ଅବସରରେ ମନ୍ତ୍ରୀ ଯୋଜନା ୱାରୀ ଖର୍ଚ୍ଚା ବାବଦେ ସୂଚନା ଦେଇଛନ୍। ଅଣୁ କ୍ଷୁଦ୍ର ଆର୍ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ କ୍ଷେତ୍ର ଲାଗି ଏ ବଛର ବଜେଟ୍ଟି 762,78,36,000 ଟଙ୍କାର ଖର୍ଚ୍ଚା ଦାବି ଗଲାକାଲି ବିଧାନସଭାନୁ ଉପସ୍ଥାପିତ ହୋଇଛି। ଏ ବାବଦେ ଗଣମାଧ୍ୟମକେ ସୂଚନା ଦେଇକରି ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍, ଏମ୍ଏସ୍ଏମ୍ଇ କ୍ଷେତ୍ରର ବିକାଶ ଲାଗି ଏ ବଜେଟ୍ ନୂଆ ମାଇଲ୍ ଖୁଣ୍ଟା ସାଜବା। ନିଯୁକ୍ତି, ରୋଜଗାର, ଆର୍ଥିକ ସମୃଦ୍ଧି ଆର୍ ସାମଗ୍ରିକ ବିକାଶ ଦେଇ ଏମ୍ଏସ୍ଏମ୍ଇ କ୍ଷେତ୍ର କ୍ରାନ୍ତିକାରୀ ଭୂମିକା ନେବା ବୋଲିକରି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍। ପଞ୍ଚସଖା ସେତୁ ଯୋଜନାଥି ରାଜ୍ୟର 23 ଜିଲ୍ଲାର ଭିନ୍ ଭିନ୍ ବିଦ୍ୟାଳୟନୁ ଭିତ୍ତିଭୂମିର ବିକାଶ ଲାଗି 9,48,678 ଟଙ୍କାର 896 ପ୍ରକଳ୍ପ ମଞ୍ଜୁର କରାଯାଇଛି। 4,000ରୁ ଏତକା ପୁରାତନ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଆର୍ ଅନୁଷ୍ଠାନମାନେ ବିଦ୍ୟାଳୟମାନଙ୍କର ଉନ୍ନତି ଲାଗି ଟଙ୍କା ସାହସ ଦେଇଛନ୍ ବୋଲି ଗଲାକାଲି ଭୁବନେଶ୍ୱରନୁ ହୋଇଥିବାର ଯୋଜନାର କାର୍ଯ୍ୟନିର୍ବାହୀ ପରିଷଦଟି ସୂଚନା ଦିଆଯାଇଛି। ବୈଠକଟି କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ପାଣ୍ଠିନୁ ମିଳିଥିବାର 54 କୋଟି ଟଙ୍କା ଥି ବିଦ୍ୟାଳୟମାନଙ୍କର 134 ମଧ୍ୟାହ୍ନ ଭୋଜନ କକ୍ଷ ତିଆରି କରାଯିବାର ପ୍ରସ୍ତାବକେ ଭିଲ୍ ମଞ୍ଜୁରୀ ମିଳିଛି। ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାରେ ଗଲାକାଲି ପହିଲା ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକଟି ସବୁ ବିଭାଗର ଅଧିକାରୀମାନେ ଯୋଗ ଦେଇକରି ରଥଯାତ୍ରା ଲାଗି ଗୋଟିଏ ମାଷ୍ଟର ପ୍ଲାନ୍ ତିଆରି କରିଛନ୍। ରଥଯାତ୍ରା ଲାଗି ସ୍ୱଳ୍ପ ମିଆଦୀ ଆର୍ ଦୀର୍ଘ ମିଆଦୀ ଯୋଜନା କାର୍ଯ୍ୟକାରୀ କରିବାର ଲାଗି ଅବସରରେ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସବୁ ଆନୁଷାଙ୍ଗିକ ବ୍ୟବସ୍ଥା ଠିକ୍ ସମୟଥି ସାରବାର ଲାଗି ଜିଲ୍ଲାପାଳ ପରାମର୍ଶ ଦେଇଛନ୍। ପୁରୀ ସମୁଦ୍ର ଖଣିନ ଏବା 21-23 ତାରିଖ ତକ ଫିଟ୍ ଇଣ୍ଡିଆ କାର୍ନିଭାଲ ଆୟୋଜନ କରାଯିବା। କାର୍ଯ୍ୟକ୍ରମଟି ଆଧୁନିକ ସ୍ୱାସ୍ଥ୍ୟ ଚର୍ଯ୍ୟା ସଙ୍ଗେ ଓଡ଼ିଶାର ପାରମ୍ପରିକ କ୍ରୀଡ଼ାର ଗୋଟିଏ ବର୍କସ୍ ତାଲମେଲ ଦେଖବାରକେ ମିଳିବା। ଏ ଅବସରରେ ଆଞ୍ଚଳିକ କଳା କୌଶଳର ଭିଲ୍ ପ୍ରଦର୍ଶନ କରାଯିବା। ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କର ଅଧ୍ୟକ୍ଷତାରେ ଗଲାକାଲି ଭିନ୍ ଭିନ୍ ଅଂଶୀଦାର ସଂସ୍ଥାମାନଙ୍କ ସଙ୍ଗେ ହୋଇଥିବାର ଗୋଟିଏ ବୈଠକଟି ଏ ବାବଦେ ନିଷ୍ପତ୍ତି ନିଆଯାଇଛି। ବିଶ୍ୱସ୍ତରର ସମସ୍ୟାର ସମାଧାନ ବିଜ୍ଞାନ ପ୍ରଯୁକ୍ତି ଦିଗେ ଗଣିତର ଭୂମିକା ଶ୍ରୋତା କରବାର ଲାଗି ଆଜି ଆନ୍ତର୍ଜାତୀୟ ଗଣିତ ଦିବସ ପାଳନ କରାଯାଉଛି। ଏଇଟାକେ ପାଏ ଦିବସ ବୋଲିକରି ଭିଲ୍ କୁହାଯାଏସି। ଗଣିତର ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ପାଏର ମୂଲ୍ୟ ପାଖାପାଖି 3.14 ହୋଇଥିବାରୁ ବଛରର 3 ମାସର 14 ତାରିଖକେ ଏ ଦିବସ ଭାବେ ବଛାଯାଇଛି। 2019 ମିଳିତ ଜାତିସଂଘ ତରଫୁ ଆନ୍ତର୍ଜାତୀୟ ଗଣିତ ଦିବସ ପାଳନ କରାଯାଇଆସୁଛି। ନୂଆଦିଲ୍ଲୀ ଜବାହରଲାଲ ନେହେରୁ ଷ୍ଟାଡିୟମ୍ରୁ ଗଲାକାଲିଠାନୁ ଓଡ଼ିଶା ପର୍ବ 2026 ମୂଲ ହୋଇଯାଇଛି। ଏ ଅବସରରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଆର୍ ପ୍ରାକୃତିକ ସୌନ୍ଦର୍ଯ୍ୟକେ ବିଶ୍ୱ ଦରବାରନୁ ପ୍ରସ୍ତୁତ କରାଯିବା। ଉଦ୍ଘାଟନୀ ଉତ୍ସବଟି ଓଡ଼ିଶାର ପାରମ୍ପରିକ ସଙ୍ଗୀତ ନୃତ୍ୟ ଆର୍ ଜୀବନ୍ତ ଐତିହ୍ୟର ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ ଯୋଗ ଦେଇଥିଲେ। ସମ୍ବଲପୁର ଜିଲ୍ଲାନୁ ଗ୍ରୀଷ୍ମ ପ୍ରବାହର ଠିକ୍ ଭାବେ ମୁକାବିଲା ଲାଗି ଗଲାକାଲି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦାନଙ୍କର ଅଧ୍ୟକ୍ଷତାତି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଏହି ବଛର ମାର୍ଚ୍ଚନୁ ଜୁନ୍ ମାସ ଭିତରେ ଖରା ଆର୍ ଅଂଶୁଘାତର ମୁକାବିଲା ଲାଗି ସଚେତନତା ଆର୍ ସତର୍କତା ପଦକ୍ଷେପ ନେବାର୍କେ ସବୁ ବିଭାଗର ଅଧିକାରୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍। ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ପିଏମ୍ଶ୍ରୀ ଉତ୍ସବ ଗଲାକାଲି ସୋନପୁର ବ୍ଲକ ଡୁଙ୍ଗରିପାଲି କୁଶଳେଶ୍ୱର ଉଚ୍ଚ ବିଦ୍ୟାଳୟ ନୁ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀଙ୍କ ସଭାପତିତ୍ୱତି ହୋଇଥିବାର ଉତ୍ସବଟି ଜିଲ୍ଲାପାଳ ଡକ୍ଟର ରୂପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଜାତୀୟ ଶିକ୍ଷାନୀତି ସହିତ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ବାବଦେ ବୁଝାଇଥିଲେ। ଏଛନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରବେ ରାତି 7:02। ଜୁହାର।